ହେଲୋ
ହେଲୋ ଆଜ୍ଞା କହ ସେଟା କଥା ଡାଲାନି
କହିବା ସେଠି ଗଲାନି